प्रथम स्कंद प्रथम अध्याय श्लोक तत्र अंजसा जुष्मन् आयुष्मन् भवता जा विनिश्चितं पुंसां एकांततः श्रेया संसितुम् अर्हसि तत्र अंजसा जुष्मन् तत्र अंजसा जुष्मन् भवता जद्विनिश्चितम् पुंसाम् एकान्ततश्रेया तन्ना संसितुमर्हसि तत्र अंजसा जुष्मन् भवता जद्विनिश्चितम् संसितुमर्हसि तत्र अंजसा जुष्मन् भवता जद्विनिश्चितम् पुंसामेकान्तश्रेया तन्ना संसितुमर्हसि तत्र अंजसा जुष्मन् भवता जद्विनिश्चितम् तन्ना संसितुमर्हसि तत्र अंजसा जुष्मन् भवता जद्विनिश्चितम् पुंसामेकान्तश्रेया तन्ना संसितुमर्हसि शुक्रवार आपण अनेक वर्ष धरि सेमानकर कृपापात्र होइ रहिअछन्ति अत कृपा करी आम मानक कहतु साधारण लोकं परम लाभ एवं आध्यात्मिक कल्याण निमित्त आपन कौन निश्चय करते भगवत गीतार आचार्य उपासना आचार्य सेवा कथा कह आचार्य एवं गोस्वामीगण सर्वदा साधारण लोकं शुभेच्छु अटंती ସେମାନେ ବିଶେଷ ରୂପେ ଆଧ୍ୟାତ୍ମିକ ଲାଭ ଦୃଷ୍ଟିରୁ ଶୁଭାକାଂକ୍ଷୀ ଅଟନ୍ତି ଜୀବନରେ ଆଧ୍ୟାତ୍ମିକ ଲାଭ ହେଲେ ସଦା ଭୌତିକ ଲାଭ ହୁଏ ତେଣୁ ଆଚାର୍ଯ୍ୟମାନେ ସାଧାରଣ ଲୋକମାନଙ୍କୁ ଆଧ୍ୟାତ୍ମିକ ମାର୍ଗରେ ନିର୍ଦ୍ଦେଶ ଦେଇଛନ୍ତି ଏ ଘୋର କଳିକାଳ କଳହର କାଳ ଏଥିରେ ସାଧାରଣ ଲୋକମାନଙ୍କର ଅଯୋଗ୍ୟତା କଥା ନିରୀକ୍ଷଣ କରି ଋଷିମାନେ ଶୀତଭୂଷଣଙ୍କୁ ପ୍ରାର୍ଥନା କଲେ ସେ କୃପା କରି ସମସ୍ତ ଧର୍ମଗ୍ରନ୍ଥର ସାର କଥା ସେମାନଙ୍କୁ କୁହନ୍ତୁ କାରଣ ଏ ଯୁଗରେ ସାଧାରଣ ମାନବ ସମାଜ ସବୁ ଦୃଷ୍ଟିରୁ ପତିତ ଅଟନ୍ତି। ଏଇଥିପାଇଁ ଋଷିମାନେ ସେ ପରମ ଲାଭ ପରମ ପ୍ରଜାଣ ଜିଜ୍ଞାସା କଲେ, ଯାହାକି ସମଗ୍ର ଜନତାର ଅନ୍ତିମ ଲକ୍ଷ୍ୟ ଅଟେ। ଏ ଯୁଗରେ ଜନତାର ପତିତ ଅବସ୍ଥାର ବର୍ଣ୍ଣନା ନିମ୍ନ ଶ୍ଳୋକରେ କରାଯାଇଅଛି। ନମସ୍କାରାୟ କୃଷ୍ଣ ବିଷ୍ଣା ଉତ୍ତର ଶ୍ରୀମଦେବ ଭକ୍ତିଶ୍ୱରଦାନ ସ୍ୱାମୀ ନାମନେ ନମ ସଦ୍ଭକ୍ତ ମାନେ ମଣିପୁର ଗୁବାୟ ପ୍ରଭୁପାଦ ସଦ୍ବାଣୀ ପ୍ରଚାର ନିରତା ତେଣୁ ଆମର ଆଜି ମାର୍ଚ୍ଚ ମାସ ପ୍ରଥମ ରବିବାର ହେଉଛି ଫାଲଗୁନ ମାସ। ଏହି ମାସର ପୂର୍ଣ୍ଣମୀ ତିଥିରେ ଭଗବାନ ଚୈତନ୍ୟ ମହାପ୍ରଭୁ ଆସିଛନ୍ତି, ଜୀବର କଲ୍ୟାଣ ପାଇଁ ମହାପ୍ରଭୁ ଆସିଛନ୍ତି। ତେଣୁ ତାହା ମାର୍ଚ୍ଚ 21 ତାରିଖରେ କହୁଛି, ଆଉ 18 ଦିନ ରହିଲା। ଏବଂ ଏହି ମାସର ପରେ ଅପ୍ରିଲ ମାସ ଆସୁଛି। ଏ ଅପ୍ରିଲ ମାସରେ 14 ତାରିଖ ଭଗବାନ ରାମଚନ୍ଦ୍ରଙ୍କର ଆବିର୍ଭାବ ତିଥି, ରାମନବମୀ ପାଳନ କରାଯିବ। ସେଥିପାଇଁ ଆମର କଥା ସରିଲା ପରେ ଆମର ଗୋଟେ ମଧ୍ୟ ମିଟିଂ ବା ଇଷ୍ଟ ଗୋଷ୍ଠୀ ହେବ, ରାମନବମୀ ଉପରେ ଆଲୋଚନା କରାଯିବ। ଯାହା ହଉ, ଆମର କାର୍ଯ୍ୟକ୍ରମ ଟିକେ ଡେରି ହୋଇଯାଇଛି, ଆପଣମାନେ ଆସିବାର ଡେରି ହେଲା, ଆମର ଡେରି ହେବାର ନାହିଁ। ଯାହା ହଉ, ଆମେ ଏଇ ଭାଗବତ କଥା ଆରମ୍ଭ କରିଛେ। ଏ ଭାଗବତମରେ ସଂକ୍ଷେପ ସୂଚନା ଦେଇଛୁ ଭାଗବତଙ୍କ କଥା ବିଷୟରେ, କାହିଁକି ଆମେ ଭାଗବତ କଥା ଆରମ୍ଭ କଲେ। ଆମେ କହିଥିଲୁ ଯେଉଁଠି ଭଗବତ ଗୀତା ଶେଷ ହୋଇଛନ୍ତି ସେଇଠୁ ଭାଗବତ ମାର୍ଗ ହୋଇଛନ୍ତି। ତେଣୁ ଆପଣମାନେ ପାଖାପାଖି 12 ବର୍ଷ ପାଖାପାଖି ଶୁଣିଲେ ଭଗବତ ଗୀତା ଉପରେ, ତେଣୁ 12 ବର୍ଷରେ ଜଣେ ହାଇସ୍କୁଲ ପାଠ ପଢ଼ିଦେବ, ତାପରେ ଗ୍ରାଜୁଏସନ୍ ପାଠ ପଢ଼ିବ, କଲେଜ ଯିବେ। ସେଥିପାଇଁ ଆମର ମଧ୍ୟ ଆମେ ଗ୍ରାଜୁଏସନ୍ ପାଠ ଆରମ୍ଭ କରିବା। ଏ ଭାଗବତ ହେଉଛି ଗ୍ରାଜୁଏସନ୍ ଷ୍ଟଡି, ସ୍ନାତକ ଶିକ୍ଷା। ତେଣୁ ଏ ଭାଗବତ ବହୁତ ବହୁତ ଏତେ ଭାଗବତର ମହାତ୍ମ୍ୟ ରହିଛି, ଯିଏକି ସମସ୍ତ ଭାଗବତ ଶାସ୍ତ୍ର ରଚନା, ସମସ୍ତ ବୈଦିକ ଶାସ୍ତ୍ର ରଚନା କଲେ ସିଏ ଶାନ୍ତି ପାଇପାରୁନଥିଲେ। ସିଏ ଜଣେ ଭଗବାନଙ୍କର ଅବତାର ବ୍ୟାସଦେବ। ସମସ୍ତ ବେଦ, ଉପନିଷଦ, ପୁରାଣ ଇତ୍ୟାଦି ରଚନା କରି ମହାଭାରତ ରଚନା କଲେ, ବେଦାନ୍ତ ସୂତ୍ର ରଚନା କଲେ, କିନ୍ତୁ ତଥାପି ସେ ଶାନ୍ତି ପ୍ରାପ୍ତ ହୋଇପାରିଲେ ନାହିଁ। ତେଣୁ ଯେତେବେଳେ ଏଇ ଭାଗବତ ଶାସ୍ତ୍ର ସେ ରଚନା କଲେ, ସେତେବେଳେ ସେ ଶାନ୍ତି ପ୍ରାପ୍ତ ହେଲେ। ତେଣୁ ଭାଗବତ ସବୁକିଛି ସାର ହୋଇଛି ଏଥିରେ, ସର୍ବବେଦ ଇତିହାସ ସାରଂ ସାରଂ ସମର୍ପିତମ୍। ସମସ୍ତ ବେଦ ଇତିହାସର ସାର ଏତେ ବର୍ଣ୍ଣନା କରାଯାଇଛି। ଇଏ ବେଦ ରୂପକ ସମୁଦ୍ରର ମନ୍ଥ ନେଇ ସେଥିରୁ ଯେଉଁ ଅମୃତ ବାହାରୁଛି, ଏ ଭାଗବତ ରୂପକ ଅମୃତ ଏଇଟାକୁ ପ୍ରଦାନ କରାଯାଉଛି, ବର୍ତ୍ତମାନ ପ୍ରଦାନ କରାଯାଉଛି, ବେଦର ସାର ପ୍ରଦାନ କରାଯାଉଛି। ଭାଗବତ ବହୁତ ମହାତ୍ମ ରହିଛନ୍ତି। ତେଣୁ ଏ ଭାଗବତ ଆରମ୍ଭ ହେଉଛନ୍ତି କେଉଁଠି ନା, ଭାଗବତ ଯେତେ ରଚନା କଲେ ବ୍ୟାସଦେବ, ରଚନା କରି ସେ ଚିନ୍ତା କରୁଛନ୍ତି କାହାକୁ ପ୍ରଦାନ କରିବେ। ଆମେ ଯଦି ବର୍ତ୍ତମାନ ଆପଣଙ୍କ ଭାଗବତ କଥା କହୁଛୁ, ସେହିଭଳି ଭାବରେ ବ୍ୟାସଦେବ ଚିନ୍ତା କଲେ କାହାକୁ ଭାଗବତ କହିବେ। ତାଙ୍କର ଅନେକ ଶିଷ୍ୟ ଥିଲେ, ବେଦ ଉପନିଷଦ ପୁରାଣ ଇତ୍ୟାଦି ତାଙ୍କର ଅନ୍ୟ ଶିଷ୍ୟମାନଙ୍କୁ କହିଛନ୍ତି, ଭାଗବତ ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ବର୍ଣ୍ଣନା କରାଯିବା କଥା। ଜୈମିନୀ, କୈଳ, ଅଙ୍ଗିରା ଏମାନେ ସବୁ ବେଦ ପୁରାଣ ଇତ୍ୟାଦି ସେ ପ୍ରଦାନ କରିଛନ୍ତି, ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ତତ୍ର ଋଗ୍ବେଦ ଧର କୈଳ, ଋଗ୍ବେଦକୁ ପ୍ରଦାନ କଲେ କୈଳଙ୍କୁ, ସେ ତାଙ୍କର ଗୁରୁ ଶିଷ୍ୟ ପରମ୍ପରାରେ ସେଇ ଋଗ୍ବେଦକୁ ପୁଣି ବିସ୍ତାର କଲେ। साम बा जैमिनी कवि सामवेद को प्रदान कले जैमिनी को शिष्य वैशंपायन एवेको निष्णात जुजुषा मुनि जुजुर्वेद वैशंपायन प्रदान कले अथर्व अंगिरस आसी अथर्ववेद को अंगिरस प्रदान कले अंगिरा प्रदान कले इतिहास पुराणान पीतामहर्षण इतिहास पुराण इत्यादि रही विभिन्न पुराण सब रही महाभारत को इतिहास कह जाए ये सब दे शिष्य सूत गोस्वामी पिता ब्रह्मर्षण प्रदान कले तेणु ये भागवतम क्या कहे उपयुक्त शिष्य से प्राप्त हो पार तेणु से भगवान प्रार्थना कले भगवान प्रार्थना करिवारु तांकर सुखदेव पुत्र रूप से आसिले किंतु आम कही पुत्र रूप से आसिले माँ का गर्भ में बहुत वर्ष काल रहीगले पाखापाखि 16 वर्ष काल रहीगले तेणु व्यासदेव तो अनुरोध कले तुम्हें पृथ्वी को आस तुम बहुत कार्य अच्छी बहुत कर्तव्य रही किंतु से चाहिए ना जन्म नापी मातृगर्भ रहा बहुत कष्ट स्थान मातृगर्भ कि तथा से रहें चाहिए कहीं पृथ्वी पृष्ठ को आसिले मायाग्रस्त हो तेणु व्यासदेव जा द्वारका गले द्वारका भगवान कृष्ण को प्रार्थना कले भगवान कृष्ण आसी से कहले ये पुत्र को जन्म नापी नाम हो सुखदेव तेणु से आसिले जन्मग्रहण कले सांगे सांगे चलिए प्रवज्ञा करने बण चलीगले पिता पचपचे धाँस भागवत प्रथम स्कंद द्वितीय अध्याय एक कथा आसव सुत गोस्वामी गुरु सुखदेव गोस्वामी से कौन जन प्रवजंत मनुपेत अपेत कृत्य कौन सी जो रही संस्कार किसी ग्रहण करना जन्म हेले तो चलिए प्रवज्ञा करने बन चलिए तेणु तक पचर पिता बहुत आकुल विकल आकुल आज हाव आकुंद्रिय मानने जम प्रवजंत मेतम पेत कृत्यम दईपा बीरह कातर आदि भाव बीरह कातर में डाक नामकरण ही ना पुत्र पुत्र किंतु से शुणिले ना चलीगले मन को चलीगले तेणु व्यासदेव चिंता है ये दिन पर वर्ष पर पुत्र पाइली जहाँ भागवत प्रदान कर शिक्षा दे था चलीगले कौन कर तेणु से तर जो अन्य शिष्य मानते ये भागवत कतोटी श्लोक को शिखले ये श्लोक शिखे पठेले जाती मन को काट आने से श्लोक सब आवृत्ति करती दु तीन टी श्लोक अच्छा ये श्लोक जो शुणिले से तांकर पुत्र आकर्षित होकर आसिले कौन द्वितीय स्कंद से क्या कहे परीक्षित महाराज को ये कौन परिष्ठित्व निर्गुण्य उत्तम श्लोक लीलाया गृहित चेत राजस्य आख्यान गृहीतवा प्रथम से ब्रह्म प्रति आकर्षित थे परिनिष्ठित निर्गुण्य निर्गुण्य कहले ब्रह्म ब्रह्म चिंतन करुले सेठ निष्ठा था किंतु जितेबले श्लोक कतरे शुणिले भगवान का नाम भगवान का रूप भगवान गुण ये सब वर्णना करते आकर्षित होकर आसिले इतने सुंदर भगवान अच्छा मोर मति को मोर मन को मोर बुद्धि को दी मुझे काल नष्ट करदेली ब्रह्म चिंतन यही मैंने जो धिकार करके आसिले पिता आसिले से संस्कार सब करागला नामकरण करागला सुखदेव नाम सुख ପ୍ରକୃତରେ ସେ ହେଉଛନ୍ତି ରାଧାରାଣୀଙ୍କର ସୁଖ। ଭଗବାନ ରାଧା କୃଷ୍ଣ ଲୀଳା ଯେତେବେଳେ ଚାଲିଥିଲା ସେହି ସମୟରେ ରାଧାରାଣୀଙ୍କର ସୁଖ ଥିଲେ ଇଏ ସୁଖଦେବ ଗୋସ୍ୱାମୀ। ତେଣୁ ସେ ଯାହା ହେଉ ସେ ଭାଗବତଙ୍କୁ ଅଧ୍ୟୟନ କଲେ 18,000 ଶ୍ଳୋକ 12 ସ୍କନ୍ଦ ଏ ଭଗବାନଙ୍କର ଦ୍ୱାଦଶ ଅଙ୍ଗ ସହିତ ତୁଳନା କରାଯାଇଛି। ଦ୍ୱାଦଶ ସ୍କନ୍ଦ ଭଗବାନଙ୍କର ଦ୍ୱାଦଶ ଅଙ୍ଗ ସହିତ ତୁଳନା କରାଯାଇଛି। ତେଣୁ ଏଇ ଯେଉଁ 18,000 ଶ୍ଳୋକ ସବୁ ମନେ ରଖିଦେଲେ, ତେଣୁ ସେ ଗୋଟିଏ ସ୍ଥାନରେ ରହନ୍ତି ନାହିଁ। ସୁଖଦେବ ଗୋସ୍ୱାମୀ ଗୋଟିଏ ସ୍ଥାନରେ ରହନ୍ତି ନାହିଁ, ବେଶୀ ସମୟ ରହନ୍ତି ନାହିଁ। ବର୍ଣ୍ଣନା କରାଯାଇଛି ସେ ଗୋଟେ ସେ ତ ଶିକ୍ଷା କଲା ପରେ ଚାଲିଗଲେ, ଚାଲିଗଲା ପରେ କେଉଁଠି ଗୋଟିଏ ସ୍ଥାନରେ ସେ ରହନ୍ତି ନାହିଁ। ଇଏ ପରିବ୍ରାଜକ ଯେମାନେ ସନ୍ନ୍ୟାସୀମାନେ ତାଙ୍କର ଧର୍ମ ହେଉଛି ଏଇଟା, ସେମାନେ ଗୋଟିଏ ସ୍ଥାନରେ ରହିବେ ନାହିଁ। ଏକ ଏକ ରାତି ମୂଳେ ଏକ ଏକ ବୃକ୍ଷ ମୂଳେ ଏକ ଏକ ରାତି ଶୟନ। ଷଡ଼ ଗୋସ୍ୱାମୀ ମାନେ ଯେଉଁ ରହିଛନ୍ତି ରୂପ ସନାତନ ଭଟ୍ଟ ରଘୁନାଥ, ଶ୍ରୀଜୀବ ଗୋପାଳ ଦାସ ରଘୁନାଥ, ଏମାନେ ଗୋଟିଏ ଗୋଟିଏ ବୃକ୍ଷ ମୂଳରେ ଗୋଟିଏ ଗୋଟିଏ ରାତି ରହୁଥିଲେ। କାହିଁକି ନା ଦୁଇ ରାତି ରହିଗଲେ ସେ ବୃକ୍ଷ ପ୍ରତି ଆସକ୍ତି ଆସିଯିବ, ତେଣୁ ସେ ଗୋଟିଏ ସ୍ଥାନରେ ଅଧିକା ସମୟ ରହନ୍ତି ନାହିଁ। ସୁଖଦେବ ମଧ୍ୟ ସେହିଭଳି ଭାବରେ ବିରକ୍ତ ସନ୍ନ୍ୟାସୀ ଥିଲେ। ସ୍ୱଗୋଦୋହନ ମାତ୍ର ଗୃହେଶୁ ଗୃହମେ ଦିନା ଅବକ୍ଷତ ମହାଭାଗ ତୀର୍ଥି କୁର୍ବନ୍ ତୀର୍ଥାଶ୍ରମ ତୀର୍ଥି କୁର୍ବନ୍ ତଦାଶ୍ରମ। ସେ ଗୋଟିଏ ସ୍ଥାନରେ ଅଧଘଣ୍ଟାରୁ ଅଧିକ ରୁହନ୍ତି ନାହିଁ। ସ୍ୱଗୋଦୋହନ ମାତ୍ର ଗାଈ ଧୋଇବା ପାଇଁ କେତେ ସମୟ ଲାଗିବ, କାହାର ଗାଈ ଧୋଇବାର ଅଭ୍ୟାସ ଅଛି? ରୋଗନାରେ କହିଛନ୍ତି ଅଧଘଣ୍ଟାଟେ, ଅଧଘଣ୍ଟାଟେ ସେ ରୁହନ୍ତି। ଯେଉଁ ଲୋକ ଗୃହସ୍ଥ ଗାଈ ଧୋଇକିରି କ୍ଷୀର ଟିକେ ଦେଲେ ସେ କ୍ଷୀର ଟିକେ ନେଇ ପିଇ ଦେଇକିରି ପଳେଇଯାଆନ୍ତି, କୌଣସି ପାତ୍ରରେ ଗ୍ରହଣ କରନ୍ତି, ହାତରେ ଆଞ୍ଜୁଳିରେ ଗ୍ରହଣ କରି କ୍ଷୀର ପିଇ ଦେଇକି ଚାଲିଯାଆନ୍ତି। ଏଭଳି ବିରକ୍ତ ସନ୍ନ୍ୟାସୀ ଥିଲେ ସୁଖଦେବ ଗୋସ୍ୱାମୀ। ତେଣୁ ଆମେ ଏକଥା କହିଥିଲେ ଯେ କଳିକାଳର ଆରମ୍ଭରେ ମନୁଷ୍ୟ ସମାଜରେ କେମିତି କଲ୍ୟାଣ ହେବ, ସେଇଥିପାଇଁ 88,000 ଋଷି ତାଙ୍କର ନେତା ଥିଲେ, ସୌନକ ଥିଲେ ତାଙ୍କ ନେତା। ତେଣୁ ସିଏ ଉତ୍ତରପ୍ରଦେଶରେ ଯେଉଁ ସ୍ଥାନ ରହିଛି ନୈମିଷାରଣ୍ୟ, ସେ ନୈମିଷାରଣ୍ୟରେ 1,000 ବର୍ଷ ଧରି ଯଜ୍ଞ କରିବା ପାଇଁ ମନସ୍ଥ କରି ଆସିଥିଲେ, ଯଜ୍ଞ କରୁଥିଲେ। ତେଣୁ ସେହି ସମୟରେ ଯେତେବେଳେ ସୁତ ଗୋସ୍ୱାମୀ ପହଞ୍ଚିଲେ ସେଠି, ତାଙ୍କୁ ସ୍ୱର୍ଣ୍ଣକାର ଋଷିମାନେ ତାଙ୍କୁ ଗୋଟିଏ ଉପଯୁକ୍ତ ଆସନ ପ୍ରଦାନ କରି ତାଙ୍କୁ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ ଏଇ 6 ପ୍ରଶ୍ନ ପଚାରିଛନ୍ତି। ଏହି 6 ପ୍ରଶ୍ନ ଗୋଟି ପ୍ରଶ୍ନ, ତେଣୁ ଏହି 6 ପ୍ରଶ୍ନ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଆମେ ଯେଉଁ ଭାଗବତ କହିବା, ଆମେ ଗୋଟିଏ ଗୋଟିଏ ଶ୍ଳୋକ କହିବା ତା 360 ବର୍ଷ ଲାଗିବ, ଭାଗବତ ଶେଷ ହେବା ପାଇଁ 360 ଇୟର୍ସ ଲାଗିବ ଆପଣଙ୍କୁ, କାରଣ ଭାଗବତରେ 18,000 ଶ୍ଳୋକ ଅଛନ୍ତି। 18,000 ଶ୍ଳୋକ ଆମର ବର୍ଷକରେ ମାତ୍ର 50 ସଣ୍ଡେ, 52 ସଣ୍ଡେ, ତାହେଲେ ଗୋଟେ ଦିନ ଦିନ ମଧ୍ୟ ହେଉନାହିଁ, ଏପଟ ସେପଟ ହେଇଯାଉଛି। ତେଣୁ ଆପଣ ଯଦି ସବୁ ସଣ୍ଡେ ଗୋଟିଏ ଗୋଟିଏ ଶ୍ଳୋକ ଶୁଣିବେ, ତାହେଲେ ମିନିମମ୍ ଲାଗିବ ଆପଣଙ୍କୁ ଲାଗିବ 360 ବର୍ଷ ଏ 18,000 ଶ୍ଳୋକ ଶୁଣିବା ପାଇଁ। ତେଣୁ ଆମେ ଗୋଟିଏ ଗୋଟିଏ ଅଧ୍ୟାୟ, ଗୋଟିଏ ଗୋଟିଏ ଶ୍ଳୋକ ପାଇ ଗୋଟିଏ ଗୋଟିଏ ଅଧ୍ୟାୟ ଶେଷ କରିବା, ତାହେଲେ ଅନ୍ତପକ୍ଷେ ଆପଣଙ୍କର 10-12 ବର୍ଷ ଭିତରେ ଶେଷ ହେଇପାରିବ। ଭଗବତ ଗୀତା 12 ବର୍ଷ ଲାଗିଥିଲା, ଭାଗବତ ମଧ୍ୟ 12 ବର୍ଷ ଶେଷ କରିବା, ଏଇଟା ଆମର ସଂକଳ୍ପ ରହିଛି। ତେଣୁ ଇଏ ଯେଉଁ ସୁତ ଗୋସ୍ୱାମୀ ଯେଉଁ ତାଙ୍କୁ ଏଇ ପ୍ରଶ୍ନଟି ପଚାରିଥିଲେ ସ୍ୱର୍ଣ୍ଣକାତ ଋଷିମାନେ, ଯେ ସୁଖଦେବ ଗୋସ୍ୱାମୀ ସେ ତ ଗୋଟିଏ ସ୍ଥାନରେ ବେଶୀ ସମୟ ରହନ୍ତି ନାହିଁ, ସେ କେମିତି ଏତେ ବିରାଟ ଗ୍ରନ୍ଥକୁ ଅଧ୍ୟୟନ କଲେ ଏବଂ ପରୀକ୍ଷିତଙ୍କ ଯେଉଁ କଥା କହିଲେ କେତେ ସମୟ କହିଲେ? 7 ଦିନ। ମା ତମେ ତ କଥା ଶୁଣୁନ, ଅନ୍ୟମାନେ ଡିଷ୍ଟର୍ବ କରୁଛ, ତମେ ନିଜେ ଶୁଣୁନ କି ଅନ୍ୟମାନଙ୍କୁ ଶୁଣେଇ ଦେଉନ।
ତେଣୁ ସେ କହୁଛନ୍ତି ଯେ ସେ କେମିତି ଏତେ ବିରାଟ ଗୋଟେ ଗ୍ରନ୍ଥ କେମିତି ଅଧ୍ୟୟନ କଲେ 18,000 ଶ୍ଳୋକ। ତେଣୁ ଏ ପ୍ରଶ୍ନର ଉତ୍ତର ଦେବେ ସୁତ ଗୋସ୍ୱାମୀ ଦେବେ, ଭଗବାନ ଏଭଳି ତାଙ୍କର ରହିଛି ଗୁଣ ଯେ ସମସ୍ତଙ୍କୁ ସେ ଆକର୍ଷଣ କରନ୍ତି। ଏ ଶ୍ଳୋକଟି ପ୍ରସିଦ୍ଧ ଶ୍ଳୋକ ଅଛନ୍ତି ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ। ଆତ୍ମାନାମସ୍ଥ ମନୟୋ ନିର୍ଦ୍ଧନ୍ତା ବିରୁକ୍ରମେ କୁର୍ବନ୍ତି ଆୟୁକିଂ ଭକ୍ତି ଇତମ ଭୂତ ଗୁଣ ହରି। ଭଗବାନଙ୍କର ଗୁଣ ଏଭଳି ଯେ ସମସ୍ତଙ୍କୁ ଆକର୍ଷଣ କରନ୍ତି। ସୁଖଦେବ ଗୋସ୍ୱାମୀଙ୍କ ଭଳି ଆତ୍ମାରାମକୁ ମଧ୍ୟ ସେ ଆକର୍ଷଣ କରିଥିଲେ। ତେଣୁ ଏହିଭଳି ଭାବରେ ଆମେ ପାଇବାର ଉଦ୍ଦେଶ୍ୟ ଥିଲା ଏଇ ଯେଉଁ ଭାଗବତମ, ଏଇ ଭାଗବତଙ୍କୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହିଥିଲେ। ପରୀକ୍ଷିତ ମହାରାଜ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ। 65 ବର୍ଷ ବୟସରେ ସେ ଅଭିଶପ୍ତ ହୋଇଗଲେ। ଏ ପିଲାର ବୟସ କେତେ? 3 ବର୍ଷ। ସେ ବଡ଼ 5 ବର୍ଷ ଗୋଟେ ପିଲା ଥିଲା, ସ୍ୱାମୀ କୃଷ୍ଣଙ୍କର ପୁତ୍ର 5 ବର୍ଷ, ତା ନାଁ ଥିଲା ସିଂହି। ସିଏ ଅଭିଶାପ ଦେଇଦେଲା ପରୀକ୍ଷିତ ମହାରାଜଙ୍କୁ। ଏଇସବୁ ଆସିବ ପ୍ରଥମ ସମୟରେ ଶେଷ ଆଡ଼କୁ ଆସିବ, ଆମେ ସେ କଥା କହିବା। ତେଣୁ ଥରେ ପରୀକ୍ଷିତ ମହାରାଜ ଯେତେବେଳେ ରାଜ୍ୟ ଶାସନ କରୁଥିଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ। ତେଣୁ ଗୋଟେ ଦିନ ସେ ଶିକାର କରିବା ପାଇଁ ଯାଉଥିଲା ବେଳେ ତୃଷାର୍ତ ହୋଇଗଲେ, ତାଙ୍କୁ ଶୋଷ ଲାଗିଲା। ତେଣୁ ସେ ଦେଖିଲେ ନିକଟରେ ଗୋଟେ ସ୍ୱାମୀ ଋଷିଙ୍କର ଆଶ୍ରମ ରହିଛି, ତେଣୁ ତାଙ୍କ ପାଖକୁ ଯାଇ କିଛି ଜଳ ପ୍ରାର୍ଥନା କଲେ। ତେଣୁ ସ୍ୱାମୀ ଋଷି ସେ ଧ୍ୟାନସ୍ଥ ହୋଇଯାଇଥିଲେ, ଭଗବାନଙ୍କ ଧ୍ୟାନରେ ଆଉ ତାଙ୍କର ବାହ୍ୟ ଚେତନା ନଥିଲା। ତେଣୁ ସେ କିଛି ତାଙ୍କୁ ଉତ୍ତର ଦେଇପାରିଲେ ନାହିଁ। ତେଣୁ ରାଜା କ୍ରୋଧିତ ହୋଇ ଜୀବନ ପ୍ରଥମଥର ପାଇଁ ସାଧୁଙ୍କ ଉପରେ ସେ କ୍ରୋଧ ପ୍ରକାଶ କରିଛନ୍ତି। ତେଣୁ ସେ କ'ଣ କଲେ ନା ଗୋଟେ ସାପ, ମୃତ ସାପକୁ ଆଣିକି ତାଙ୍କ ଗଳାରେ ପକାଇ ଚାଲିଗଲେ କ୍ରୋଧରେ। ଏ କଥା ଯେତେବେଳେ ସ୍ୱାମୀ କୃଷିଙ୍କର ପୁତ୍ର ନିକଟରେ ସ୍ନାନ କରୁଥିଲେ, ଶ୍ରୀଙ୍ଗି ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ ସ୍ନାନ କରୁଥିଲେ, ଏ କଥା ଯେତେବେଳେ ଶୁଣିଲେ ସେତେବେଳେ ସେ ବହୁତ କ୍ରୋଧ ପ୍ରକାଶ କରି ରାଜାଙ୍କୁ ଅଭିଶାପ ଦେଲେ ଯେ ରାଜାଙ୍କୁ 7 ଦିନରେ ତକ୍ଷକ ଦଂଶନ କରିବ। ତେଣୁ ଏ କଥାଟି କହିଦେଲେ, ତାପରେ ଯେତେବେଳେ ଆସିକି ଦେଖିଲେ ପିତାଙ୍କ ଗଳାରେ ସାପଟେ ପଡ଼ୁଛି, ତେଣୁ ସେ କ୍ରନ୍ଦନ କରିବା ପାଇଁ ଲାଗିଲେ। ତେଣୁ ସ୍ୱାମୀ କୃଷିଙ୍କର ଧ୍ୟାନ ଭାଙ୍ଗିଲା। ତେଣୁ ଯେତେବେଳେ ଧ୍ୟାନ ଭାଙ୍ଗିଲା, ଦେଖିଲେ କ'ଣ ଗଳାରେ ପଡ଼ିଛି, ଦେଖିଲା ବେଳକୁ ସାପଟେ ପଡ଼ିଛି, ସାପଟେ କାଢ଼ିକି ପକାଇଦେଲେ। ତାପରେ ପୁଅକୁ ପଚାରିଲେ କ'ଣ ପାଇଁ କାନ୍ଦୁଛୁ, ପୁଅ ଏସବୁ କଥା କହିଲା ଯେ ମୁଁ ତାଙ୍କୁ ଅଭିଶାପ ଦେଇଦେଇଛି, 7 ଦିନରେ ତାଙ୍କୁ ତକ୍ଷକ ଦଂଶନ କରିବ। ତେଣୁ ଏ କଥା ଶୁଣି ସ୍ୱାମୀ ଋଷି ବହୁତ ମନ ଦୁଃଖ କଲେ। ମୂର୍ଖ ପୁଅ, 5 ବର୍ଷ ପୁଅ, ବ୍ରାହ୍ମଣ କୂଳରେ ଶକ୍ତି ରହିଛି, ଅଭିଶାପ ବ୍ୟର୍ଥ ହେବ ନାହିଁ ଅଭିଶାପ। ତେଣୁ ସେ ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ମୋର ପୁତ୍ର ଅଜ୍ଞ ଜାଣିପାରି ନାହିଁ, ଏଭଳି ମହାନ ରାଜାଙ୍କୁ ଅଭିଶାପ ଦେଇଦେଇଥିଲେ, ତାଙ୍କୁ କ୍ଷମା କରନ୍ତୁ, ମୋ ପୁଅକୁ କ୍ଷମା କରନ୍ତୁ କହି ରାଜାଙ୍କୁ ଖବର ଦେଲେ। ରାଜାଙ୍କୁ ଖବର ଦେଲେ ଯେ ତୁମର ଆଉ ଆୟୁଷ ରହିଛି 7 ଦିନ, ତୁମେ ବର୍ତ୍ତମାନ ତୁମର ଅନ୍ତିମ ପ୍ରସ୍ତୁତି କର। ତେଣୁ ପରୀକ୍ଷିତ ମହାରାଜ ଯେତେବେଳେ ଏ କଥା ଶୁଣିଲେ, ସେତେବେଳେ ସେ ତାଙ୍କର ମନର ଅବସ୍ଥା କ'ଣ ହେଇଥିବ, ସେ ବହୁତ ଆନନ୍ଦିତ ହେଲେ। ସେ ବହୁତ ଆନନ୍ଦିତ ହେଲେ କାହିଁକି ନା ଆମେ ସମସ୍ତେ ମୃତ୍ୟୁବରଣ କରିବା। ଆମେ ଯେତେ ଏଠି ବସେ ଯାହା ତ ସେଇ ଧ୍ରୁବ ମୃତ୍ୟୁ, ଜଣଙ୍କର ଜନ୍ମ ହେଇଛି ମାନେ ତାଙ୍କ ମୃତ୍ୟୁ ନିଶ୍ଚିନ୍ତ। ସମସ୍ତେ ମୃତ୍ୟୁ ପାଇଁ ବହୁତ ବିଚଳିତ ହେଇଯାଆନ୍ତି, କିନ୍ତୁ ସେ ବିଚଳିତ ହେଲେ ନାହିଁ। ଜୀବନ ଭଗବାନ ଭକ୍ତ ଧୀର ସ୍ତ୍ର ନିଅନ୍ତି, ଭଗବତାରେ ଜ୍ଞାନ ଭଗବାନ ଦେଇଛନ୍ତି, ପ୍ରଥମେ ଦ୍ୱିତୀୟ ଅଧ୍ୟାୟରେ ଆରମ୍ଭ କରିଛନ୍ତି, 11 ଶ୍ଳୋକ ବୋଧେ ହେବ। ଦେହି ନସ୍ମିନ୍ ଯଥା ଦେହେ କୌମାର ଯୌବନ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତ୍ର ନିଅନ୍ତି।
ଯେଉଁମାନେ ଭଗବାନ ଭକ୍ତ ସେମାନେ ମୃତ୍ୟୁ ପାଇଁ ବିଚଳିତ ହୁଅନ୍ତି ନାହିଁ। ତାର ଉଦାହରଣ ହେଉଛି ପରୀକ୍ଷିତ ମହାରାଜ। ଯେତେବେଳେ ସେ ଖବର ପାଇଲେ ତାଙ୍କର ସାତ ଦିନ ଆୟୁଷ ଅଛି, ସେ ବିଚଳିତ କ'ଣ ହେବେ? ଆନନ୍ଦିତ ହେବେ, ମୁଁ ଜାଣିଗଲି ମୋର ସାତ ଦିନ ଆୟୁଷ ଅଛି। ତେଣୁ ସେ ପ୍ରିପେୟାର କରିବାକୁ ଆରମ୍ଭ କଲେ। କ'ଣ ପ୍ରିପେୟାର କରିବେ? ସମଗ୍ର ପୃଥିବୀର ସମ୍ରାଟ ସେ କ'ଣ ପ୍ରିପେୟାର କଲେ ନା, ରାଜ୍ୟକୁ ପ୍ରଦାନ କରିଦେଲେ। ତାଙ୍କର ଚାରି ପୁତ୍ର ଥିଲେ, ଶ୍ରେଷ୍ଠ ପୁତ୍ର ଜନ୍ମେଞ୍ଜନ ପ୍ରଦାନ କରିଦେଲେ, ରାଜ୍ୟକୁ ପ୍ରଦାନ କରିଦେଲେ। ସବୁକିଛି ତ୍ୟାଗ କରି ପଳେଇ ଆସିଲେ ଗଙ୍ଗା ନଦୀ ତଟକୁ। ବର୍ତ୍ତମାନ ମଧ୍ୟ ସେ ସ୍ଥାନ ରହିଛି ଦିଲ୍ଲୀରେ, ସୁକର୍ତାର। ସେ ସ୍ଥାନର ନାମ ହେଉଛି ସୁକର୍ତାର। ସେଇଠି ଆସି ସେ ସଂକଳ୍ପ ନେଲେ କୌଣସି ଖାଦ୍ୟ ଗ୍ରହଣ କରିବେ ନାହିଁ କି କୌଣସି ପାନୀୟ ଗ୍ରହଣ କରିବେ ନାହିଁ। ତେଣୁ ଆସି ବସିଗଲେ, ସେଇଠି ବସିଗଲେ। ଯେତେବେଳେ ଏ ଖବର ଚାରିଆଡ଼େ ବ୍ୟାପିଗଲା, ତେଣୁ ସମଗ୍ର ବିଶ୍ୱର 60,000 ଋଷି ଆସି ପହଞ୍ଚିଗଲେ ସେଠି। 60,000 ଋଷି ପହଞ୍ଚିଗଲେ। ପହଞ୍ଚିଗଲା ପରେ ରାଜା ପରୀକ୍ଷିତ ମହାରାଜ ତାଙ୍କୁ ପଚାରୁଛନ୍ତି, ଦେଖନ୍ତୁ ମୁନିମାନେ, ମୋର ଆୟୁଷ ଆଉ 7 ଦିନ ରହିଛି, ମୋର କ'ଣ କର୍ତ୍ତବ୍ୟ? ତେଣୁ ମୁନି ଋଷିମାନେ ବିଭିନ୍ନ ଆଲୋଚନା କରୁଛନ୍ତି କ'ଣ କରିବାଟା ଠିକ୍ ହେବ। କାରଣ ଏଇ 10ଟି ଅପବର୍ଗର ମାର୍ଗ ରହିଛି, ବୌଦ୍ଧିକ ଜଗତ ମୁକ୍ତ ହେବାର ବିଭିନ୍ନ ପ୍ରକାର ଉପାୟ ରହିଛି, 10ଟି ମାର୍ଗ ରହିଛି ବୋଲି କୁହାଯାଏ। ତେଣୁ କ'ଣ କରିବେ? କିଏ କହିଲେ ଦାନ ଦିଅନ୍ତୁ, କିଏ କହିଲେ ଯଜ୍ଞ କରନ୍ତୁ, ବିଭିନ୍ନ ପ୍ରକାର ଋଷିମାନେ ବିଭିନ୍ନ ପ୍ରକାର ତାଙ୍କର ମତ ଉପସ୍ଥାପନ କଲେ, କିନ୍ତୁ କେହି ସିଦ୍ଧାନ୍ତ ଦେଇପାରିଲେ ନାହିଁ। ତେଣୁ ସେହି ସମୟରେ ସୁଖଦେବ ଗୋସ୍ୱାମୀ ଆସି ପହଞ୍ଚିଗଲେ। ସୁଖଦେବ ଗୋସ୍ୱାମୀଙ୍କର ଠିକଣା ନାହିଁ, ଆଶ୍ରମ କେଉଁଠି ନାହିଁ, ତାକୁ ଫୋନ୍ କରି ଡକେଇବା, ତାଙ୍କର କୌଣସି ଠିକଣା ନାହିଁ। କିନ୍ତୁ ଭଗବାନଙ୍କ ବ୍ୟବସ୍ଥାରେ ସେ ଆସି ପହଞ୍ଚିଗଲେ। ବୁଲଗ୍ନା ଦେଖାଯାଉଛି 16 ବର୍ଷର ବାଳକ ଭଳି, କିନ୍ତୁ ତାଙ୍କ ବୟସ ଆହୁରି ଅଧିକ। ତାଙ୍କୁ ସାଧାରଣ ଲୋକମାନେ ଭାବୁଛନ୍ତି ଜଣେ ପାଗଳ ବ୍ୟକ୍ତି, ସ୍ତ୍ରୀ ଲୋକମାନେ ଛୋଟ ବାଳକମାନେ ତାଙ୍କ ପଛରେ ଧାଉଁଛନ୍ତି, ପାଗଳଟି ବୋଲି ଭାବିକି ଧାଉଁଛନ୍ତି। ତେଣୁ ସେହି ସମୟରେ ଯେତେବେଳେ ଆସି ସେଇ ସୁକର୍ତ୍ତା ନିକଟରେ ପହଞ୍ଚିଗଲେ, ସମସ୍ତ ମୁନି ଋଷିମାନେ ଦଣ୍ଡାୟନ ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ। କାରଣ ସେମାନେ ଜାଣନ୍ତି ମହାପୁରୁଷଙ୍କ ଲକ୍ଷଣ ସବୁ ରହିଛି, ଦେଖିକିରି ଜାଣିଥିବେ ବୋଲି ମହାପୁରୁଷ। ତେଣୁ ସମସ୍ତେ ଦଣ୍ଡାୟମାନ ହେଲା ପରେ, ତାପରେ ତାଙ୍କୁ ଗୋଟେ ପରୀକ୍ଷିତ ମହାରାଜ ଗୋଟେ ବ୍ୟାସ ଆସନ ପ୍ରଦାନ କଲେ। ବ୍ୟାସ ଆସନ ପ୍ରଦାନ କରି ତାଙ୍କୁ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ ସେ ପ୍ରଶ୍ନ ପଚାରିଛନ୍ତି, ମୋର ବର୍ତ୍ତମାନ ଆଉ 7 ଦିନ ଆୟୁଷ ଅଛି, ମୋର କ'ଣ କର୍ତ୍ତବ୍ୟ? ତେଣୁ ସେ ପ୍ରଶ୍ନର ଉତ୍ତରରେ ପରୀକ୍ଷିତ ମହାରାଜଙ୍କର ଏହି ପ୍ରଶ୍ନ ଶୁଣି ସୁଖଦେବ ଗୋସ୍ୱାମୀ କହିବେ, ତମେ ଭଗବାନଙ୍କର ଏ ଭାଗବତମ ଶ୍ରବଣ କର, ଶ୍ରୋତବ୍ୟ ଭଗବାନଙ୍କର କଥା ଶ୍ରବଣ କର। ତେଣୁ ଯେତେବେଳେ ପରୀକ୍ଷିତ ମହାରାଜ ଏଇ କଥା କହୁଥିଲେ, ଶୁଣୁଥିଲେ ସୁଖଦେବ ଗୋସ୍ୱାମୀ ଠାରୁ, ସେଇଠି ଉପସ୍ଥିତ ଥିଲେ ସୁଖ ଗୋସ୍ୱାମୀ ଥିଲେ ଉପସ୍ଥିତ। ତେଣୁ ଆର 200 ବର୍ଷ ପରେ କଳିଯୁଗର ଆରମ୍ଭରେ ଆମେ ଯେଉଁ କହିଲେ ନମିଶାରଣ୍ୟରେ ମୁନିଋଷିମାନେ ରହି ମଙ୍ଗଳ ଲୋକମାନଙ୍କ ମଙ୍ଗଳ ପାଇଁ ଯଜ୍ଞ କରୁଥିଲେ, ସେଇଠି ସୁତ ଗୋସ୍ୱାମୀ ଆସି ପହଞ୍ଚିଲେ। ତେଣୁ ସୁତ ଗୋସ୍ୱାମୀଙ୍କୁ ସେହିଭଳି ଭାବରେ 88,000 ଋଷି ସେଠି ସମୟରେ ଥିଲେ। ତେଣୁ ସେମାନେ ସୁତ ଗୋସ୍ୱାମୀଙ୍କୁ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ ଗୋଟେ ବ୍ୟାସ ଆସନ ପ୍ରଦାନ କରି ତାଙ୍କୁ 6ଟି ପ୍ରଶ୍ନ ପଚାରିଛନ୍ତି। ଏ ଭାଗବତ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବିଷୟ ବର୍ଣ୍ଣନା କରାଯାଇଛି। ପ୍ରଥମ ଯେଉଁ 3ଟି ଶ୍ଳୋକ ଅଛି ହେଉଛି ମଙ୍ଗଳାଚରଣ। ପ୍ରତି ଗ୍ରନ୍ଥର ଆରମ୍ଭରେ ମଙ୍ଗଳାଚରଣ କରାଯାଏ। ମଙ୍ଗଳାଚରଣ କହିଲେ 3 ପ୍ରକାର ମଙ୍ଗଳାଚରଣ ରହିଛି। ସେ ମଙ୍ଗଳାଚରଣ ହୁଏ 3 ପ୍ରକାର, ବସ୍ତୁ ନିର୍ଦ୍ଦେଶ, ଆଶୀର୍ବାଦ, ନମସ୍କାର। ଭାଗବତମରେ କ'ଣ ଅଛି, କ'ଣ ବସ୍ତୁ ବର୍ଣ୍ଣନା କରାଯାଇଛି, ସେ ବସ୍ତୁ ନିର୍ଦ୍ଦେଶ କରାଯାଇଛି ଭାଗବତମରେ। ଏ ପ୍ରଥମ ସ୍କନ୍ଧ ଦ୍ୱିତୀୟ ପ୍ରଥମ ଅଧ୍ୟାୟ ଦ୍ୱିତୀୟ ଶ୍ଳୋକରେ କୁହାଯାଇଛି ବସ୍ତୁ ନିର୍ଦ୍ଦେଶ। ଏବଂ ଆଶୀର୍ବାଦ କରାଯାଇଛି, ସମସ୍ତ ଯେଉଁମାନେ ଶ୍ରବଣ କରିବେ ଏବଂ ପାଠ କରିବେ ଭାଗବତଙ୍କୁ, ତାଙ୍କ ପ୍ରତି ଆଶୀର୍ବାଦ ପ୍ରଦାନ କରିଛନ୍ତି ବ୍ୟାସଦେବ। ସେଇଟା ହେଉଛି 3ନମ୍ବର ଶ୍ଳୋକ, ନିଗମ କଳପତର ଗଡ଼ିତମ କଳମ। ଏ 3ତୀୟ ଶ୍ଳୋକରେ ଆଶୀର୍ବାଦ ପ୍ରଦାନ କରାଯାଇଛି, ଜୟ ଶ୍ରୀ ସୀତାରାମ। ତେଣୁ ତେଣୁ ତାପରେ ଆଉ ଗୋଟିଏ ସେ ପ୍ରଥମ ଶ୍ଳୋକ ରହିଲା, ହେଉଛି ନମସ୍କାର ସତ୍ୟଂ ପରମ ଧିମହି। ଧିମହି କହିଲେ ଗୁରୁ ଶିଷ୍ୟ ପରମ୍ପରାରେ ଆମେ ଧ୍ୟାନ କରୁଛେ, ଭଗବାନ ପ୍ରଣାମ କରୁଛେ। ଏ ତିନୋଟି ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି କ୍ଲାସରେ। ତେଣୁ ଏଇ ନଅରୁ ଆରମ୍ଭ ହେବ ଛଅଟି ପ୍ରଶ୍ନ। ଏଇ ସୁତ ଗୋସ୍ୱାମୀ ପଚାରିଛନ୍ତି ସ୍ୱର୍ଣ୍ଣବାଦ ଋଷିମାନେ ଛଅଟି ପ୍ରଶ୍ନ। ଆଜି ଆମେ ସେଇ ଛଅଟି ପ୍ରଶ୍ନ ଆଲୋଚନା କରିବା। ତେଣୁ ପୁଣି ନେକ୍ସଟ ସଣ୍ଡେ ଦ୍ୱିତୀୟ ଅଧ୍ୟାୟ ଆରମ୍ଭ କରିବା। ଏମିତି ପ୍ରତି ସଣ୍ଡେ ଗୋଟିଏ ଗୋଟିଏ ଅଧ୍ୟାୟ କଲେ ଆମେ ଅନ୍ତପକ୍ଷେ ଦଶ ବର୍ଷ ଲାଗିବ, ଦଶ ବାର ବର୍ଷ ଲାଗିବ। ସବୁବେଳେ ହେଉଥିଲେ ଆମେ କହିପାରୁନି, ଆମର ରହିଛି ସଂକଳ୍ପ କିଏ ଯିଏ କହିବେ ସଙ୍ଗେ କଥା ଯିଏ କହିବେ ତାଙ୍କ ପାଇଁ ଲୋକ ସ୍ୱାଗତ କହିପାରନ୍ତି, ଯାହା କହିପାରନ୍ତି। କିନ୍ତୁ ଯାହା ହେଉ, ଏଇ ଯେଉଁ ଛଅଟି ପ୍ରଶ୍ନ, ଏଇ ଛଅଟି ପ୍ରଶ୍ନ ଏତେ ଗୁରୁତ୍ୱପୂର୍ଣ୍ଣ, ଆରି ଉପରେ ଏଇ 18,000 ଶ୍ଳୋକ କୁହାଯାଇଛି। ଏଇ ପ୍ରଶ୍ନର ଉତ୍ତର ହେଉଛି 18,000 ଶ୍ଳୋକ। ତେଣୁ ଏଇ ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ଏବଂ ଏ ପ୍ରଶ୍ନ ଆମ ସମସ୍ତଙ୍କର ପଚାରିବା କଥା। ଯେଉଁ ପ୍ରଶ୍ନ ପଚାରିଛନ୍ତି ସ୍ୱର୍ଣ୍ଣ ପଚାରିଛନ୍ତି, ଏ ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ପଚାରିଛନ୍ତି ଏ ପ୍ରଶ୍ନ। ତେଣୁ ଏଇଟା ମଧ୍ୟ ଆମର ପ୍ରଶ୍ନ ପଚାରିବା କଥା, ଏଇଟା ମଧ୍ୟ ଆମର ପ୍ରଶ୍ନ ହେବା କଥା। ପ୍ରଶ୍ନର ଉତ୍ତର ମିଳିବା ଏତେ ସହଜ ନୁହଁ। ଆମର ପ୍ରଭୁ କହୁଥିଲେ ମୋର ବହୁତ ପ୍ରଶ୍ନ ଅଛି, ଜିରୋ ଭାବରେ ପ୍ରଶ୍ନ କରିବି। ତେଣୁ ଶାସ୍ତ୍ର ଅନୁସାରେ ପ୍ରଶ୍ନର ଉତ୍ତର ଦେବା ଏତେ ସହଜ ଜିନିଷ ନୁହଁ। ଯେଉଁମାନେ ମହାଭାଗବତ ସେମାନେ ଏ ଶାସ୍ତ୍ର ଅନୁସାରେ ଉତ୍ତର ଦେଇପାରନ୍ତି। ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି। ଯାହା ହେଉ, ଆମେ ମହାଭାଗବତ ନୁହଁ, ଆମେ କନିଷ୍ଠ ଭାଗବତ ବି ନୁହଁ, କିନ୍ତୁ ମହାଭାଗବତଙ୍କ ପଦାଙ୍କ ଅନୁସାରେ ଆମେ କଥା କହୁଛୁ। ଆମେ ମନକୁ କିଛି କଥା କହୁନାହୁଁ। ମହାଭାଗବତ ପ୍ରଭୁପାଦ ମହାରାଜ, ଭକ୍ତେଶ୍ୱର ଦାମୋଦର ସ୍ୱାମୀ ମହାରାଜ, ଏମିତି ଆମର ଇସ୍କନ ଗୁରୁମାନେ ଯେଉଁ ଅଛନ୍ତି, ତାଙ୍କର ପଦାଙ୍କରେ ଆମେ କଥା କହୁଛୁ, ଆମେ ମନକୁ କିଛି କଥା କହୁନାହୁଁ। ତେଣୁ ଯାହା ହେଉ, ଏଇ ଯେଉଁ ଛଅଟି ପ୍ରଶ୍ନ, ଏ ପ୍ରଶ୍ନ ଆମ ପ୍ରଶ୍ନ, ସମସ୍ତଙ୍କ ପ୍ରଶ୍ନ ପଚାରିବା କଥା, ଆମ ପାଇଁ ସେ ପ୍ରଶ୍ନ ପଚାରିଛନ୍ତି। ତେଣୁ ଏଇଟା ଆମେ ସବୁ ଏଇଭଳି ଭାବରେ ଚିନ୍ତା କରିବା କଥା, ଆମର ଏ ପ୍ରଶ୍ନ କରିବା କଥା, କିନ୍ତୁ ଆମ ପାଇଁ ଶାସ୍ତ୍ରରେ ଅନ୍ୟ ସାଧୁମାନେ ଏ ପ୍ରଶ୍ନ କରିଦେଇଛନ୍ତି। ତେଣୁ ଏଇ ପ୍ରଶ୍ନର ଯଦି ଉତ୍ତର ଆମେ ପାଇଯିବା, ତାହେଲେ ଆମ ଜୀବନ ସାର୍ଥକ ହୋଇଯିବ, ମନୁଷ୍ୟ ଧର୍ମ ସାର୍ଥକ ହୋଇଯିବ। ତେଣୁ ଏ ପ୍ରଶ୍ନର ଗୁରୁତ୍ୱ ରହିଛି। ଯାହା ହେଉ, ଏ ପ୍ରଥମ ପ୍ରଶ୍ନ ହେଉଛି କ'ଣ ନା, ତତ୍ର ତତ୍ର ଅଞ୍ଜସା ଜୋସ୍ମାନ ଆୟୁଷ୍ମାନ ଆଶୀର୍ବାଦ ଦେଉଛନ୍ତି ସୁତ ଗୋସ୍ୱାମୀଙ୍କୁ ସ୍ୱର୍ଣ୍ଣକା ଦୃଷ୍ଟିମାନେ। ହେ ଆୟୁଷ୍ମାନ, ଆମେ କିଭଳି ଭାବରେ ଅଞ୍ଜସା ବହୁତ ସହଜ ଭାବରେ ଆମର ଜୀବନର ଲକ୍ଷ୍ୟକୁ ଉପଲବ୍ଧି କରିପାରିବା। ଯଦି ପଚରାଯିବ ଏହି ପ୍ରଶ୍ନ, କ'ଣ ଏକାନ୍ତ ଶ୍ରେୟ, ଆମର ଶ୍ରେୟ ଜିନିଷଟା ଦୁଇଟି ଜିନିଷ ରହିଛି। ପ୍ରଭୁପାଦ ମହାରାଜ କହନ୍ତି, ଗୋଟେ ହେଉଛି ଶ୍ରେୟ, ଗୋଟେ ହେଉଛି ପ୍ରେୟ। ଏଇ ଛୋଟ ପିଲାମାନେ ସେମାନେ ଭାଗ କଥା ଶୁଣିପାରୁନାହାନ୍ତି, ତାଙ୍କର ଖେଳିବା ପାଇଁ ଆଗ୍ରହ ରହିଛି। ତେଣୁ ସମସ୍ତଙ୍କର, କିନ୍ତୁ ଛୋଟ ପିଲାମାନେ ତାଙ୍କର ଖେଳିବା ପାଇଁ ଆଗ୍ରହ ରହିଛି, କିନ୍ତୁ ତଥାପି ତାଙ୍କ ପିତାମାତା ତାଙ୍କୁ ସ୍କୁଲକୁ ପଠାଉଛନ୍ତି। ତେଣୁ ସ୍କୁଲକୁ ପଠାଇଲେ, ଶିକ୍ଷା କଲେ ଏଇଟା ତାଙ୍କର ଶ୍ରେୟ ହେବ, ମଙ୍ଗଳ ହେବ। ସେମାନେ ଚାହୁଁନାହାନ୍ତି ସ୍କୁଲ ପାଠ ପଢ଼ିବା ପାଇଁ, ସେମାନେ ଚାହୁଁଛନ୍ତି ଖେଳିବେ, ସବୁ ସମୟ ଖେଳିକି ସମୟ ନଷ୍ଟ କରିଦେବେ, କିନ୍ତୁ ତାଙ୍କର ପିତାମାତାଙ୍କର କର୍ତ୍ତବ୍ୟ ହେଉଛି ତାଙ୍କୁ ପୁଣି ଶିକ୍ଷା ପ୍ରଦାନ କରିବେ, ଏ ଶ୍ରେୟଟା କେମିତି ସେମାନେ ପ୍ରାପ୍ତ ହେବେ। ତେଣୁ ଏଇ ଶ୍ରେୟ ଜିନିଷଟା ଲୋକମାନେ ଜାଣନ୍ତି ନାହିଁ, କ'ଣ ଆମର ଶ୍ରେୟ। ଭଗବତ ଗୀତାରେ ଆପଣ ଶୁଣିଲେ, 12 ବର୍ଷ ଧରି ଶୁଣିଲେ ଭଗବତ ଗୀତା, ଏ ଗୀତାରେ ମଧ୍ୟ ଭଗବାନ ଅର୍ଜୁନଙ୍କର କ'ଣ ଶ୍ରେୟ ସେଇଟା କହିଥିଲେ। ଅର୍ଜୁନ ମନେ ଅଛି ତ, ଅର୍ଜୁନ ଯେଉଁ ପ୍ରଶ୍ନ ପଚାରିଥିଲେ ଭଗବାନଙ୍କ ଶରଣ ଯାଇ, ସେ କହିଥିଲେ, କାର୍ପଣ ଦୋଷ ପହତ ସ୍ୱଭାବ ପୃଚ୍ଛାମି କଂ ଧର୍ମ ସମ୍ମୁଢ ଚେତା ଯତ୍ ଶ୍ରେୟ ସା ନିଶ୍ଚିତ। ଶ୍ରେୟ କ'ଣ ନିଶ୍ଚିତ ଭାବେ କୁହନ୍ତୁ, ବୃହିତାନ୍ୟେ ଶିଷ୍ୟସ୍ତେହଂ ସାଧୁମାନ ଚ ପ୍ରପନ୍ନମ୍। ମୁଁ ଆପଣଙ୍କ ଶିଷ୍ୟ ହେଲି, ମୋର ଶ୍ରେୟଟା କ'ଣ ନିଶ୍ଚିନ୍ତ ଭାବରେ ସେଇଟା ମୋତେ କୁହନ୍ତୁ। ସେଇ ଏକା ପ୍ରଶ୍ନଟି ପଚରାଯାଉଛି, ଶ୍ରେୟଟା ଆମ ଜୀବନର କ'ଣ ଲକ୍ଷ୍ୟ ଏଇଟା ଜାଣିବାର ଅଛି। ଏଇ ଲକ୍ଷ୍ୟଟା ନ ଜାଣିଲେ ଆମେ କେମିତି, ଆପଣମାନେ ଜାଣିଲେ ହଁ ଆମେ ଆସିବୁ ଇସ୍କନ ବୁଲାକୁ ଆସିବୁ, ଆପଣ ଜାଣିଛନ୍ତି ଏଇ ରାସ୍ତା, ଏଇ ରାସ୍ତାରେ ଆସି ପହଞ୍ଚିଲେ ଏଠି। ଯଦି ଆପଣ ଲକ୍ଷ୍ୟ ନାହିଁ ଇସ୍କନକୁ ଯିବା ନାହିଁ, ତାହେଲେ କୁଆଡ଼େ ଯିବେ? ରାସ୍ତା ଜାଣିନାହାନ୍ତି, ତାହେଲେ କେମିତି ଆସି ପହଞ୍ଚିବେ ଏଠି? ତେଣୁ ସେଇଭଳି ଭାବରେ ଆମର ଲକ୍ଷ୍ୟଟା ଫାଷ୍ଟ ଜାଣିବାର ଅଛି। ଆମ ଜୀବନର ମନୁଷ୍ୟ ଜନ୍ମର କ'ଣ ସାର୍ଥକତା, କ'ଣ ମନୁଷ୍ୟ ଜନ୍ମର, ଆମେ ସବୁ ଗୋଟେ ଗୋଟେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ କ'ଣ? ତେଣୁ ଏ ଶ୍ଳୋକଟି ପ୍ରଥମ ଶ୍ଳୋକ ହେଉଛି ଏଇଟା ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ଆମ ସମସ୍ତଙ୍କର ଏହି ପ୍ରଶ୍ନ ପଚାରିବା କଥା, ମନୁଷ୍ୟ ଆମ ଜନ୍ମର କ'ଣ ଲକ୍ଷ୍ୟ କ'ଣ? ଆମେ ଲକ୍ଷ୍ୟଟା ଜାଣିଲେ ଆମେ ଚିନ୍ତା କରିବା ସେ ଲକ୍ଷ୍ୟ କେମିତି ହାସଲ କରିବା। ଫାଷ୍ଟ ଟାର୍ଗେଟ କେଉଁଟା, ଆମେ ଲକ୍ଷ୍ୟ କ'ଣ, କ'ଣ ଲକ୍ଷ୍ୟ ହେବା କଥା? ତେଣୁ ଏହି ପ୍ରଶ୍ନ ପ୍ରଥମ ପ୍ରଶ୍ନ ହେଉଛି ସେଇଟା। ତତ୍ର ତତ୍ର ଅନ୍ଧସା ଜ୍ୟୋତ୍ସ୍ନା ଭବତାଂ ଯତ୍ ନିଶ୍ଚିତ ପୁଂସାମେ ଏକାନ୍ତତ ଶ୍ରେୟ। ଏକାନ୍ତ ଶ୍ରେୟ ବସ୍ତୁ କ'ଣ ଆମର, ଶ୍ରେଷ୍ଠ ଲକ୍ଷ୍ୟଟା କ'ଣ ଆମର? ତନ ସଂସ୍କୃତି ମରାଯାଇଛି, ଏଇଟାକୁ ଆମକୁ କୁହନ୍ତୁ। ଆମ ଜୀବନର କ'ଣ ଶ୍ରେୟ, ଆମ ଜୀବନର କ'ଣ ଲକ୍ଷ୍ୟ, ମନୁଷ୍ୟ ଜନ୍ମ କାହିଁକି ଆମେ ପ୍ରାପ୍ତ ହେଇଛେ? ଏ ମନୁଷ୍ୟ ଜନ୍ମ ଜଣେ ଯେତେବେଳେ ଏହି ପ୍ରଶ୍ନ ପଚାରିବ ବୁଝିବାକୁ ପଡ଼େ ତାର ମନୁଷ୍ୟ ଜନ୍ମ ଆରମ୍ଭ ହେଲା। ଏହି ପ୍ରଶ୍ନ ପଚରା ହେଉ ନାହିଁ ମାନେ ସେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇକି ମଧ୍ୟ ପଶୁ ଭଳି ଜୀବନଯାପନ କରୁଛି। ମନୁଷ୍ୟ ଜନ୍ମ ଏଇଠୁ ଆରମ୍ଭ ହେଉଛି, ଇଏ ହେଉଛି ଷ୍ଟାର୍ଟିଂ ପଏଣ୍ଟ। ମନୁଷ୍ୟ ଜନ୍ମର ଆରମ୍ଭ ହେଲା ବୋଲି ଆମେ କେମିତି ଜାଣିବା, ଯେତେବେଳେ ସେ ତତ୍ତ୍ୱ ଜିଜ୍ଞାସା କରୁଛି। ସେଥିପାଇଁ ବେଦାନ୍ତ ସୂତ୍ର ପ୍ରଥମ ସୂତ୍ର ହେଉଛି ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା। ଏଇ ଏଇ ଜିଜ୍ଞାସା ଶହେ ଜଣ ଲୋକମାନଙ୍କୁ ଆମେ ଦେଖିବା, ଅନେକ ଲୋକମାନଙ୍କର ଏଇ ଜିଜ୍ଞାସା ନାହିଁ। ଅନ୍ୟ ପକ୍ଷରେ ଆମେ କହିବା ସେମାନେ ପଶୁପାଳି ଜୀବନଯାପନ କରୁଛନ୍ତି। ଏଇ ଜିଜ୍ଞାସା ଯେଉଁମାନଙ୍କୁ ଆସୁଛି ବୁଝିବାକୁ ପଡ଼ିବ ଯେ ତାଙ୍କର ମାନବ ଜନ୍ମ ଆରମ୍ଭ ହେଲା। ମାନବ ଯଦି ମିନିମମ୍ ଷ୍ଟାଣ୍ଡାର୍ଡ ଏଇଠୁ ମାନବ ଜନ୍ମ ଆରମ୍ଭ ହେଉଥିଲେ ବୁଝିବାକୁ ପଡ଼ିବ। ଏ ପ୍ରଥମ ପ୍ରଶ୍ନ ନୁସାମେ ଏକାନ୍ତ ଶ୍ରେୟ, କ'ଣ ଆମ ଜୀବନର ଲକ୍ଷ୍ୟ? ଦ୍ୱିତୀୟ ପ୍ରଶ୍ନ ନା, ଯଦି ସୁତ ଗୋସ୍ୱାମୀ ଚିନ୍ତା କରିବେ, ବହୁତ ଶାସ୍ତ୍ର ରହିଛନ୍ତି, ବହୁତ କଥା ରହିଛି, ତେଣୁ ସୁତ ଗୋସ୍ୱାମୀ କାଳେ କହିବେ ହେ ସ୍ୱର୍ଣ୍ଣଗତ ଋଷିମାନେ ମୁଁ ତୁମକୁ ଶାସ୍ତ୍ର କହୁଛି, ତୁମେ ଡିସାଇଡ଼ କର କେଉଁଟା ତୁମର ଲକ୍ଷ୍ୟ। ତେଣୁ ତା ପର ଶ୍ଳୋକରେ କହୁଛନ୍ତି ସ୍ୱର୍ଣ୍ଣଗତ ଋଷିମାନେ ପ୍ରାୟଣା ଅଳ୍ପାୟୁଷ ସଭ୍ୟ କଳିଯୁଗରେ, ଏ କଳିଯୁଗ ପାଇଁ ଲୋକମାନଙ୍କ ପାଇଁ କୁହାଯାଉଛି, କଳିଯୁଗର ଲୋକମାନେ ପ୍ରାୟ ଅଳ୍ପାୟୁଷା, ଅଳ୍ପାୟୁଷ କହିଲେ ଶହେ ବର୍ଷ, ସେ ମଧ୍ୟ ଆସ୍ତେ ଆସ୍ତେ କମି କମିକି ଆସୁଛି। ଭବିଷ୍ୟତବାଣୀ ଦିଆଯିବ ଦ୍ୱାଦଶ ସ୍କନ୍ଧରେ ଭାଗବତମରେ ବିଂଶ ତ୍ରିଶ ପରମାୟୁ ଫଳ ଋଣା, ଜଣକୁ ପଚାଶ ବର୍ଷ ଯଦି ହେଇଯିବ ସେ ସବୁଠାରୁ ବୃଦ୍ଧ ବ୍ୟକ୍ତି ହେଇଯିବ, ଏ ସମୟ ଆସିବ କଳିଯୁଗରେ। ତେଣୁ କଳିଯୁଗରେ ଏସବୁ ଅସୁବିଧା ରହିଛି, ଏଗୁଡ଼ାକୁ ସ୍ୱର୍ଣ୍ଣବାଦୀ ଋଷିମାନେ ସୁତବାସୀଙ୍କୁ କହିଦେଲେ ପ୍ରଭୁ ଏସବୁ ଅସୁବିଧା ଅଛି, ଆପଣ ସେହି ଅନୁସାରେ କଥା କହିବେ। ପ୍ରାୟଣାଳ୍ପାୟ କଳାଦର୍ଶନ ଯୋଗେ ଜାନା, କଳିଯୁଗରେ ଲୋକମାନଙ୍କର ଆୟୁଷ କମ୍, କିନ୍ତୁ ଆମର କ'ଣ କୁହାଯାଉଛି ଯେ ଆୟୁଷ ଆମେ ବଢ଼ୁଛି ବୋଲି କୁହାଯାଉଛି, କୁହନି ଲାଇଫ୍ ସ୍ପାନ୍ ବଢ଼ୁଛି ବୋଲି କୁହାଯାଉଛି, କିନ୍ତୁ ଶାସ୍ତ୍ର ଅନୁସାରେ ଦେଖିଲେ ସେଇଟା ଠିକ୍ ନୁହେଁ। ଯଦି ଲାଇଫ୍ ସ୍ପାନ୍ ବଢ଼ୁଛି, ଆମେ ଦେଖୁଛେ ଅତୀତରେ ଲୋକମାନେ କେତେ ବର୍ଷ ବଞ୍ଚୁଥିଲେ, ଏବେ କେତେ ବର୍ଷ ଲୋକମାନେ ବଞ୍ଚୁଛନ୍ତି, ଏ ଯେଉଁ ଆମ ଲାଇଫ୍ ସ୍ପାନ୍ କୁହାଯାଉଛି ସେଇଟା ରଙ୍ଗ କାଲକୁଲେସନ୍। ଯେତେ ଜୀବଙ୍କୁ ହତ୍ୟା କରାଯାଉଛି, ଭ୍ରୂଣ ହତ୍ୟା କରାଯାଉଛି, ସେଇଟାକୁ ହିସାବ କରାଯାଉ ନାହିଁ। ସେସବୁ ଯଦି ନିଆଯିବ ତାହେଲେ ଲାଇଫ୍ ସ୍ପାନ୍ କମିଯିବ, ଭାଗବତ ବର୍ଣ୍ଣନା କରାଯାଇଛି। ପଚାଶ ବର୍ଷ ଯଦି ହେଇଯିବ ସେ ସବୁଠାରୁ ବୃଦ୍ଧ ବ୍ୟକ୍ତି ହେଇଯିବ, ଏ ସମୟ ଆସିବ କଳିଯୁଗରେ, ଲୋକମାନଙ୍କ ଆୟୁଷ କମ୍, ପ୍ରାୟଣ ଅଳ୍ପାୟୁଷ ସଭ୍ୟ କଳାବୈଷ୍ଣ ଯୋଗଦାନ ମନ୍ଦା। ଖାଲି ଯେ ଆୟୁଷ କମ୍ ତାହେଲେ ମଧ୍ୟ ଚଳନ୍ତା, କିନ୍ତୁ ଆହୁରି ସବୁ ବିଭିନ୍ନ ପ୍ରକାର ଅସୁବିଧା ଅଛି କଳିଯୁଗରେ, ଏସବୁ ଆମ ପାଇଁ ପ୍ରଯୁଜ୍ୟ, କଳିଯୁଗ ପାଇଁ ଆମମାନଙ୍କ ପାଇଁ ପ୍ରଯୁଜ୍ୟ। କ'ଣ କ'ଣ ସେ ଅସୁବିଧା ନା ମନ୍ଦା ମନ୍ଦା କହିଲେ ଆଳସ ପରାୟଣ ଏଇସବୁ ଧର୍ମ ବିଷୟରେ ତାଙ୍କର ଆଳସ ଆଗ୍ରହ ନାହିଁ ଧର୍ମ ବିଷୟରେ ଆଗ୍ରହ ନାହିଁ ଅନୁସୂତିରେ ଆଗ୍ରହ ରହିଛି କିନ୍ତୁ ଧର୍ମ ବିଷୟରେ ଆଳସ ପରାୟଣ ମନ୍ଦା ପୁଣି ଖାଲି ସେତିକି ଅସୁବିଧା ନାହିଁ ତୃତୀୟ ଅସୁବିଧା ହେଉଛି କ'ଣ ନା ସ୍ୱର୍ଣ୍ଣକାଦ୍ରୀ ସେମାନେ କହୁଛନ୍ତି ସୁମନ୍ଦ ମତୟ ସୁମନ୍ଦ ମତୟ କହିଲେ ବୁଦ୍ଧି ଏତେ ଉନ୍ନତ ନୁହଁ ଆମେ କହିବା ବୁଦ୍ଧି ଉନ୍ନତ ନୁହଁ କେମିତି ବହୁତ ନୂଆ ନୂଆ ଉଦ୍ଭାବନ ହେଉଛି ସବୁ ହେଉଛି ବୁଦ୍ଧି ଉନ୍ନତ ହେଉଛି ନା ନା ସେଇଟା ପ୍ରକୃତ ବୁଦ୍ଧି ନୁହଁ ପ୍ରକୃତ ବୁଦ୍ଧି ହେଉଛି କ'ଣ ନା ପ୍ରଭୁପାଦ ମହାରାଜ କହନ୍ତି ବୈଜ୍ଞାନିକମାନଙ୍କୁ ଇଏ ଆମର ଭଗବାନଙ୍କର ଗୋଟେ ଚ୍ୟାଲେଞ୍ଜ ବୈଜ୍ଞାନିକମାନେ ନୂତନ ଉଦ୍ଭାବନ କରୁଛନ୍ତି ଆମେ କହୁଛେ ତାଙ୍କ ବୁଦ୍ଧି ଅଧିକା ଅଛି ସେମାନେ ନୂଆ ନୂଆ ଉଦ୍ଭାବନ କରୁଛନ୍ତି କିନ୍ତୁ ଭଗବାନ କହୁଛନ୍ତି ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ ଏ ଭୌତିକ ଜଗତର ମୂଳ ସମସ୍ୟା ହେଉଛି ଏଇ ଚାରୋଟି ଜନ୍ମ ମୃତ୍ୟୁ ଜରା ବ୍ୟାଧି ଜଣେ ଜନ୍ମ ହେଉଛି ବାର୍ଦ୍ଧକ୍ୟ ଅବସ୍ଥା ପ୍ରାପ୍ତ ହେଉଛି ବିଭିନ୍ନ ରୋଗ ପ୍ରାପ୍ତ ହେଉଛି ଅନ୍ତିମ ମୃତ୍ୟୁ ପ୍ରାପ୍ତ ହେଉଛି ଏଇ ଚାରୋଟି ମୂଳ ସମସ୍ୟା ଏଇ ସମସ୍ୟାର ସମାଧାନ କର ତମର ବୁଦ୍ଧି ଯଦି ଅଛି ଉନ୍ନତ ତାହେଲେ ସମସ୍ୟାର ସମାଧାନ କର ନା ଲୋକମାନଙ୍କ ବୁଦ୍ଧି ଉନ୍ନତ ନୁହଁ ସୁମନ୍ଦ ମତୟ ଏଇଭଳି ଭାବରେ ଏଇସବୁ ଅସୁବିଧା ପୁଣି ଆଉ କ'ଣ ଅସୁବିଧା ନା ମନ୍ଦଭାଗ୍ୟା ମନ୍ଦଭାଗ୍ୟା କ'ଣ ନା ଜଣଙ୍କର ଯଦିଓ ହୁଏତ ବହୁତ ଆଳସ ଥାଇପାରେ ବା ଜଣେ ଧର୍ମ ବିଷୟରେ ଆଳସ ପରାୟଣ ନ ହୋଇଥାଇପାରେ ବା ଜଣଙ୍କର ବୁଦ୍ଧି ମଧ୍ୟ ଉନ୍ନତ ଥାଇପାରେ ତେଣୁ ସେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯାଇ ସେ ଏଇ ଭକ୍ତି ପ୍ରାପ୍ତ ହେବା ପାଇଁ ଚେଷ୍ଟା କରିବ ଏଇ ସୌଭାଗ୍ୟ ବ୍ରହ୍ମାଣ୍ଡ ଭକ୍ତି କୋନ ଭାଗ୍ୟବାନ ଯିବ ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜୟ ତେଣୁ ଏମାନେ ଏଇ ସୌଭାଗ୍ୟ କେତେ ଜଣଙ୍କର ଆସୁଛି କଳିକାଲରେ ସମସ୍ତଙ୍କ ମନ୍ଦ ଭାଗ୍ୟ ଏବଂ ଯଦି ବା ସମସ୍ତଙ୍କ ଜଣଙ୍କର ସବୁକିଛି ଠିକ୍ ଅଛି ଏମିତିକି ସେ ଜଣେ ଗୁରୁ ଆଶ୍ରୟ କରି ଦୀକ୍ଷା ନେଇଛନ୍ତି ଭକ୍ତିର ଭକ୍ତି ଭଗବାନଙ୍କ ସେବାରେ ନିଯୁକ୍ତ ଅଛନ୍ତି କିନ୍ତୁ ତଥାପି ଅସୁବିଧା ରହିଛି କଳିଯୁଗରେ ସେଇଟା କ'ଣ ନା ଉପଦ୍ରୁତା ବିଭିନ୍ନ ପ୍ରକାର ଉପଦ୍ରବ ଆସିବ କଳିଯୁଗରେ ତେଣୁ ପ୍ରଭୁ ସୁଧ ଗୋସ୍ୱାମୀ ଆପଣ ଟିକେ ଏଇସବୁ ପରିସ୍ଥିତିକୁ ରଖି ମନରେ ରଖି ବା ଚିନ୍ତା କରି ଆପଣ କଥା କହିବେ କହିବାର ଉଦ୍ଦେଶ୍ୟ ସେଇଟା ଲିମିଟ୍ କରିଦେବେ ସବୁ କଥା କହିବା ଭାଗବତ ବହୁତ ଶ୍ଳୋକ ରହିଛନ୍ତି ବହୁତ ଶାସ୍ତ୍ର ରହିଛନ୍ତି ବହୁତ କଥା ରହିଛି ସମୟ କାହିଁକି ଶୁଣିବା ପାଇଁ କାହାର ତେଣୁ ଦ୍ୱିତୀୟ ପ୍ରଶ୍ନ ସେଥିପାଇଁ କହୁଛୁ ଅତ ସ୍ୱାଦତ୍ର ଯତ୍ ସାରମ୍ ସମୁଦ୍ରତା ମନୀଷ୍ୟା ବୃହି ଭତ୍ରାୟ ଭୂତାନା ଜେନାତ୍ମା ସୁପ୍ରସିଦ୍ଧତି ପ୍ରଭୁ ଏତେ ଶାସ୍ତ୍ର ଆମେ ଶୁଣିବା ପାଇଁ ଆମର ସମୟ ନାହିଁ ଆମର ବୁଦ୍ଧି ନାହିଁ ଆମର ସବୁ ପ୍ରକାର ଅସୁବିଧା ସାର ଦୃଷ୍ଟିରେ କୁହନ୍ତୁ ସାର ଦୃଷ୍ଟିରେ କୁହନ୍ତୁ ସବୁ ଶାସ୍ତ୍ରର ସାରଟା କ'ଣ କୁହନ୍ତୁ ତେଣୁ ସବୁ ଶାସ୍ତ୍ରର ସାର ହେଉଛି ଭାଗବତମ୍ ତେଣୁ ସେ ଭାଗବତମ୍ କହିବେ ସେ ଅନ୍ୟ କଥା ଅନ୍ୟ ଶାସ୍ତ୍ର କହିପାରିଥାନ୍ତେ କିନ୍ତୁ ଭାଗବତମ୍ କହିବେ କାହିଁକି ନା ସବୁ ଶାସ୍ତ୍ରର ସାର ହେଉଛି ଭାଗବତମ୍ ଏ ଭାଗବତମ୍ ଆମେ ସବୁକିଛି ଜ୍ଞାନ ପ୍ରାପ୍ତ ହୋଇଯିବେ ତେଣୁ ତୃତୀୟ ପ୍ରଶ୍ନ ହେଲା ପ୍ରଭୁ ଭଗବାନ ଯେଉଁ ସୁତ ଦାନାସି ଭଦ୍ରନ୍ତେ ଭଗବାନ ସାତ୍ୱତା ପତି ଭଗବାନ କୃଷ୍ଣ ସେ ଦେବକ୍ୟାନ୍ ବସୁଦେବସ୍ୟ ଜାତ ଦଶ ଚିକିତ୍ସା ଭଗବାନ ଦେବକୀ ଏବଂ ବସୁଦେବଙ୍କ ପୁତ୍ର ହେଇକି ଆସି ଯାହା ସବୁ କାର୍ଯ୍ୟ କଲେ ଜନ୍ମ ଏବଂ କର୍ମ ବିଷୟରେ ଆମେ କୁହନ୍ତୁ ଜନ୍ମ କର୍ମ ଚଲେ ଦିବ୍ୟମ୍ ଭଗବତ ଗୀତାରେ ଶୁଣିଲେ ନା ଯାହା ଭଗବତ ଗୀତାରେ ଅଛି ଭାଗବତମରେ ତାକୁ ବିସ୍ତାର କରାଯାଇଛି ଭାଗବତ ତାକୁ ବିସ୍ତାର କରାଯାଇଛି ଭଗବାନ କହିଲେ ଭଗବତ ଗୀତାରେ ଚତୁର୍ଥ ଅଧ୍ୟାୟରେ ଜନ୍ମ କର୍ମ ତମେ ଦିବ୍ୟମ୍ ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱତଃ ଭଗବାନଙ୍କ ଜନ୍ମ ଏବଂ କର୍ମକୁ ଯଦି ଆମେ ଠିକ୍ ଭାବରେ ଜାଣିଯିବା ତାହେଲେ ଆମ ମନୁଷ୍ୟ ଜନ୍ମ ସାର୍ଥକ ହେଇଯିବ ତତ୍ତ୍ୱା ଦେହ ପୁନର୍ଜନ୍ମ ନାଇଁକି ଶରୀରତ୍ୟାଗ କରିବା ଆମକୁ ଆଉ ଭୌତିକ ଜଗତକୁ ଆସିବାକୁ ପଡ଼ିବ ନାହିଁ ମା ତତ୍ତ୍ୱା ଧର୍ମ ତତ୍ତ୍ୱା ଜନ୍ମ କର୍ମ ଯେମିତି ଦିବ୍ୟମ୍ ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱତଃ ତତ୍ତ୍ୱା ଦେହ ପୁନର୍ଜନ୍ମ ନାଇଁକି ମା ମେତି କହିଲେ ଭଗବାନ ପାଖକୁ ସେ ଯିବେ ମନୁଷ୍ୟ ଜନ୍ମ ସାର୍ଥକ ହେଇଯିବ ତେଣୁ ଇଏ ଭଗବାନଙ୍କର ଜନ୍ମ ଏବଂ ଚତୁର୍ଥ ପ୍ରଶ୍ନ ହେଉଛି ଯେ ଭଗବାନଙ୍କର ତସ୍ୟ କର୍ମାଣି ଉଦାହରଣ ଭଗବାନଙ୍କର ଯେଉଁ କର୍ମ ଦିବ୍ୟ ସୁନା ଭଗବାନ କର୍ମ ଆମ କର୍ମ ଭଳି ନୁହଁ ଭଗବାନ କର୍ମ ହେଉଛି ଦିବ୍ୟ ଉଦାହରଣ କିନ୍ତୁ କୁହାଯାଉଛି ତସ୍ୟ କର୍ମାଣି ଉଦାହରଣ ପରିଗୀତା ସୁରଭି ବିଭିନ୍ନ ବିଦ୍ୱାନ ବ୍ୟକ୍ତିମାନେ ଭଗବାନଙ୍କ ଜନ୍ମ କର୍ମକୁ ବର୍ଣ୍ଣନା କରନ୍ତି ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ ତେଣୁ ଗୃହୀନ ସଦଧାରଣ ଲୀଳୟା ତଦତ ପଢ଼ା ତେଣୁ ଆମେ ବହୁତ ଆଗ୍ରହ ରହିଛି ଭଗବାନଙ୍କର ଏସବୁ କଥା ଶୁଣିବା ପାଇଁ ଏଟାକୁ ବର୍ଣ୍ଣନା କରନ୍ତୁ ଆମକୁ ଏ ଚତୁର୍ଥ ପ୍ରଶ୍ନ ତେଣୁ ପଞ୍ଚମ ପ୍ରଶ୍ନ ହେଉଛି ପ୍ରଭୁ ଆପଣ ଟିକେ କୁହନ୍ତୁ ଅଖ୍ୟାଖ୍ୟାୟୀ ହରେ ଧୀମନ ଅବତାର କଥା ଶୁଭା ପ୍ରଭୁ ଭଗବାନଙ୍କର ଅନେକ ଅବତାର ଅଛନ୍ତି ଏସବୁ କଥା ଗୋଟିଏ ଆମେ କୁହନ୍ତୁ ଅବତାର ଭଗବାନଙ୍କର ଅବତାର କେମିତି ଆମେ ଜାଣିବା ଭଗବାନ ବୋଲି ଏ ଭଗବାନଙ୍କର ଅବତାର ବୋଲି କେମିତି ଆମେ ଜାଣିବା ଲୀଳା ବିଦଦତ ସ୍ୱୈରମ ଈଶ୍ୱର ସାତ୍ମମାୟା ଭଗବାନ ଯେଉଁ ଆସନ୍ତି ସେ ଆମ ଭଳି ଶରୀର ଗ୍ରହଣ କରନ୍ତି ନାହିଁ ଯୋଗମାୟାରେ ଭଗବାନ ଆସନ୍ତି ବିଭିନ୍ନ ଅବତାର ଗ୍ରହଣ କରନ୍ତି ତେଣୁ ଅବତାର ବିଷୟରେ ଆମେ କୁହନ୍ତୁ ଏ ପଞ୍ଚମ ପ୍ରଶ୍ନ ଏବଂ ଷଷ୍ଠ ପ୍ରଶ୍ନ ବା ଅନ୍ତିମ ପ୍ରଶ୍ନ ହେଉଛି କ'ଣ ବୃହି ଯୋଗେଶ୍ୱରୀ କୃଷ୍ଣେ ବ୍ରହ୍ମଣ୍ୟ ଧର୍ମ ବର୍ମଣି ସ୍ୱୟଂ କାଷ୍ଠା ମଧୁନ ପେତେ ଧର୍ମଙ୍କ ଶରଣଙ୍ଗତ ଭଗବାନ ଚାଲିଗଲେ ବୃହି ଯୋଗେଶ୍ୱର ଭଗବାନ ହେଉଛନ୍ତି ଯୋଗେଶ୍ୱର ସମସ୍ତ ଯୋଗର ସେ ହେଉଛନ୍ତି ମାଲିକ ସେ ବ୍ରହ୍ମଣୀ ଧର୍ମ ବ୍ରହ୍ମଣୀ ଧର୍ମ ସ୍ଥାପନ କରିବା ପାଇଁ ସେ ଆସିଥିଲେ ତେଣୁ ସେ ଯଦି ଚାଲିଗଲେ ସ୍ୱୟଂ କାଷ୍ଠା ମଧୁନ ପେତେ ବର୍ତ୍ତମାନ ଧର୍ମ କାହାର ଶରଣରେ ଯାଇଛନ୍ତି ସ୍ୱୟଂ କାଷ୍ଠା ମଧୁନ ପେତେ ଧର୍ମଙ୍କ ଶରଣଙ୍ଗତ ଧର୍ମ ବର୍ତ୍ତମାନ କାହାର ଆଶ୍ରୟରେ ଅଛନ୍ତି ତେଣୁ ଏଇ ଯେଉଁ ଛଅଟି ପ୍ରଶ୍ନ ରହିଛି ଏଇ ଛଅଟି ପ୍ରଶ୍ନର ଉତ୍ତରରେ ସୁତ ଗୋସ୍ୱାମୀ ଚିନ୍ତା କରିବେ କ'ଣ କହିବେ ଛଅଟି ପ୍ରଶ୍ନ କରିଦେଲେ ଛଅଟି ପ୍ରଶ୍ନର ଉତ୍ତର ଦିଆଯିବ ସଂକ୍ଷେପରେ ଦିଆଯିବ ବେଶୀ ସମୟ ନିଯିବ ନାହିଁ ତେଣୁ ସମସ୍ତ ଶାସ୍ତ୍ରର ସାର କୁହାଯିବ ଆତ୍ମାର ଆନନ୍ଦ ବିଧାନ ହେବ ମନୁଷ୍ୟର କ'ଣ ଲକ୍ଷ୍ୟ ଅବତାର ସବୁ କୁହାଯିବ ଏଇସବୁ କିଛି ଚିନ୍ତା କରି ବର୍ତ୍ତମାନ ସୁତ ଗୋସ୍ୱାମୀ ଚିନ୍ତା କରୁଛନ୍ତି କ'ଣ କହିବେ ଦ୍ୱିତୀୟ ଅଧ୍ୟାୟରେ ସେସବୁ ବର୍ଣ୍ଣନା କରାଯିବ ତେଣୁ ଆମେ ମଧ୍ୟ ସଂକ୍ଷେପରେ ସବୁ ବର୍ଣ୍ଣନା କଲେ ତେଣୁ ଆମର କଥା କହିଲେ କିଛି ସନ୍ଦେହ ପୂର୍ବରୁ ପଚାରିବା କାହାର କିଛି ସନ୍ଦେହ ରହିଛି ବା କିଛି ପ୍ରଶ୍ନ ରହିଛି ଏ ଛଅଟି ପ୍ରଶ୍ନରେ ସମସ୍ତ ପ୍ରଶ୍ନର ଉତ୍ତର ମିଳିଗଲେ ପ୍ରଥମ ପ୍ରଶ୍ନ ହେଲା କ'ଣ ମନୁଷ୍ୟ ଜୀବନର କ'ଣ ସାର ଏକାନ୍ତ ଶ୍ରେୟ ବା ଲକ୍ଷ୍ୟ ଏଇଟା ପ୍ରଥମ ପ୍ରଶ୍ନ ଦ୍ୱିତୀୟ ପ୍ରଶ୍ନ ସମସ୍ତ ଶାସ୍ତ୍ରର ସାରଟା ଆମକୁ କୁହନ୍ତୁ ଯାହାଦ୍ୱାରା କି ଆତ୍ମା ଆନନ୍ଦିତ ହୋଇପାରିବ ତୃତୀୟ ପ୍ରଶ୍ନ ଯେ ଭଗବାନ ଦେବକୀ ଏବଂ ବସୁଦେବଙ୍କ ପୁତ୍ର ହୋଇକରି ଯେଉଁ ଆସିଲେ କ'ଣ କ'ଣ ସବୁ କାର୍ଯ୍ୟ କଲେ ଜନ୍ମ ଭଗବାନଙ୍କ ଜନ୍ମ ଚତୁର୍ଥ ପ୍ରଶ୍ନ ହେଉଛି ଭଗବାନ କର୍ମ ତୃତୀୟ ପ୍ରଶ୍ନ ଭଗବାନଙ୍କ ଜନ୍ମ ଚତୁର୍ଥ ପ୍ରଶ୍ନ ଭଗବାନଙ୍କ କର୍ମ ପଞ୍ଚମ ପ୍ରଶ୍ନ ଭଗବାନଙ୍କର ଅବତାର ଅନେକ ଅବତାର ଅଛନ୍ତି ସେସବୁ ବର୍ଣ୍ଣନା କରାଯିବ ଭଗବାନଙ୍କର ଅବତାର ଷଷ୍ଠ ପ୍ରଶ୍ନ ଭଗବାନ ଯଦି ଚାଲିଗଲେ ବର୍ତ୍ତମାନ ଧର୍ମ କାହାର ଶରଣରେ ଅଛନ୍ତି ଏ ଷଷ୍ଠ ପ୍ରଶ୍ନ ତେଣୁ ଏଇ ଛଅଟି ପ୍ରଶ୍ନ ଯଦି ଆମେ ଜାଣିଯିବା ଆମେ ସମସ୍ତ ଶାସ୍ତ୍ରର ସାର ଜାଣିଯିବା ସେ ପ୍ରଶ୍ନର ଉତ୍ତର ଯଦି ଜାଣିଯିବା ଯାହାକି ଭାଗବତକୁ କୁହାଯାଇଛି ଏ ଛଅଟି ପ୍ରଶ୍ନ ଏ ମୂଳଦୁଆ ଏ ଫାଉଣ୍ଡେସନ୍ ଏଇଠି ଭାଗବତମ ତାପରେ କୁହାଯିବ ସବୁ ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ଏସବୁ ପ୍ରଶ୍ନର ଉତ୍ତର ଚାଲିବ ତେଣୁ ଆମର ବର୍ତ୍ତମାନ ରାମନବମୀ ଉପଲକ୍ଷେ ଆମର କିଛି ଆଲୋଚନା କରାଯିବ ଆଜିର ଯେଉଁମାନେ ଦେଇଛନ୍ତି ବା ପ୍ରସାଦର ବ୍ୟବସ୍ଥା କରିଛନ୍ତି ତାଙ୍କ ପାଇଁ ମଧ୍ୟ କିଛି
ପ୍ରଦୀପ ପ୍ରଭୁ
ଦେଇଛନ୍ତି
ଆଚ୍ଛା
ତେଣୁ ଆମେ ସମସ୍ତେ ପ୍ରଦୀପ ପ୍ରଭୁଙ୍କୁ ତାଙ୍କର ଜୀବନରେ ଉନ୍ନତି ଜୀବନ ମନୁଷ୍ୟ ଜୀବନ ଲକ୍ଷ୍ୟ ସାଧନ ହେବା ପାଇଁ ତାଙ୍କ ଜୀବନର ଶ୍ରେୟ ସେ ହାସଲ କରିପାରିବେ ସେଥିପାଇଁ ଆମେ ସମସ୍ତେ ଭଗବାନଙ୍କର ନାମ କୀର୍ତ୍ତନ କରିବା ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ 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 ତେଣୁ ଆମେ ସବୁ କାର୍ଯ୍ୟକ୍ରମ ରହିଛି ଆମ କଥାକୁ ବିଶ୍ରାମ ଦେବା ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମେତ ଗୌରବକୁନ୍ଦ କି ସାଇ ଗୋ ପ୍ରମାଣ ଦେ।